ଆଜ୍ଞା, ଏଠି ଅଳିଆ ପକେଇ ନବାରୁ। ମ୍ୟାଡାମ ନମସ୍କାର। ଆଉ ଏଠି ଅଳିଆ ନା ରାମଚନ୍ଦ୍ର ମହାନ୍ତି ସେଠି ତାରିଣୀ ବସ୍ତି ଧରମ ବିହାର। ଆଉ ଏଠି ଅଳିଆ ଆମର ପକେଇବାକୁ ଭାରି ଅସୁବିଧା ହଉଛି। ଆଉ ଚାରି କିଲୋମିଟର ନେଇ ପକଉଛୁ, ରାସ୍ତା ବି ଭାଙ୍ଗି ଯାଇଛି ଯେ ଯୋଉ ଟାଇଲ୍ ପକେଇଥିଲେ ଯେ ଉଠିଗଲାଣି, ଆସୁନାହାନ୍ତି କେହି ଆସୁନାହାନ୍ତି, ଦୁଇ ତିନି ମାସ ହେଇଗଲାଣି। ଆଉ ଆଜ୍ଞା ଗାଡି ଫାଡି ଭିତରକୁ ପଶୁନି, ଆଉ ଆମେ ଭାରି ହଇରାଣ ହଉଛୁ। ଆମେ ନେଇ ପକଉଛୁ ସିଆଡ଼େ ବାହାରେ ଅଳିଆ, ବାହାରେ ବି କମ୍ପ୍ଲେନ୍ ହଉଛି ପକେଇଲା ବେଳକୁ, ଆମେ ବଡ଼ ଅସୁବିଧାରେ ଚଳୁଛୁ। ଆଉ ଆପଣ ଟିକେ ଏଇଟା ସୁବ୍ୟବସ୍ଥା କରନ୍ତୁ।